ଜନ୍ମ ହେଲେ କୃଷ୍ଣ, କହିଲେ ହେ ବସୁଦେବ, ମୋତେ ଶୀଘ୍ର ନେଇ ଗୋପପୁରରେ ଛାଡ଼ି ଦେଇ ଆସ। ବସୁଦେବ କହିଲେ, ରେ କୁମର, କେମିତି ଛାଡ଼ିବି, ମୋ ହାତରେ ପିଡ଼ି, ମୋ ପାଦରେ ପିଡ଼ି, ବନ୍ଦୀ ଶାଳା ଯାକ ତାଲ ଯାଇଛି ପଡ଼ି,
ମୋ ହାତରେ ପିଡ଼ି, ମୋ ପାଦରେ ପିଡ଼ି, ବନ୍ଦୀ ଶାଳା ଯାକ ତାଲ ଯାଇଛି ପଡ଼ି,
କେମିତି ନେବି ରେ ତତେ ମଥୁରାର ଗୋପପୁର,
କେମିତି ନେବି ରେ ତତେ ମଥୁରାର ଗୋପପୁର।
ବସୁଦେବ କହିଲେ, ବନ୍ଦୀଶାଳା ଯାକ ସଜାଗ ପ୍ରହରୀ, ମୋ ହାତରେ ଶିକୁଳି, ମୋ ପାଦରେ ଶିକୁଳି, କ'ଣ କରିବି, କେମିତି ଯିବି, କିଛି ବି ବୁଝିପାରୁନି। ଉପାୟ ଶୂନ୍ୟ ହୋଇପଡ଼ିଲେ ବସୁଦେବ, କ'ଣ କରିବେ ଆଉ କ'ଣ ନ କରିବେ, ଭାବୁ ଭାବୁ ବସୁଦେବ ଅତି ବିକଳ ହୋଇ କୃଷ୍ଣଙ୍କୁ ଜଣାଇଲେ, ବସୁଦେବଙ୍କ ଆତୁର ନିବେଦନରେ କୃଷ୍ଣ ବିଚଳିତ ହୋଇପଡ଼ିଲେ, ସଙ୍ଗେ ସଙ୍ଗେ ନିଜ ରୂପ ପ୍ରକଟ କଲେ। କୃଷ୍ଣଙ୍କର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରି ଉଗ୍ରସେନ ଭୟ ପାଇଗଲେ ଆଉ କହିଲେ, गोटे परे गोटे विपद माड़ आसुची उग्रसेन मुक्ति पाइबा परे हेबे पुणी जमुनार पाणी कहिले कृष्ण को मोर ए पाखे जम मोर से पाखे जम चाहे कि बसीची माते मोर मरण
मोर ए पाखे जम मोर से पाखे जम चाहे कि बसीची माते मोर मरण
केमिति नेबे रे तते मथुरा न गोपपुर
केमिति नेबे रे तते मथुरा न गोपपुर
वसुदेव विकल हे कुमार आउ टिके मात्र विलंब हेले कंस हातरे आमे धरा पड़ी जिबा केमिति जीवी ए उछुड़ा जमुना को पार होई
झाड़ कमी गला पे अपे जमुना दी भाग अपे अपे नंद खरे छाड़ी लेनी नीच कुमार
रे कुमार पर सते तू कलो चमत्कार
रे कुमार पर सते तू कलो चमत्कार
रे